ନମସ୍କାର, ହୋମୋନିଆ ଆଉ ମନ୍ତ୍ରପାଠର ମଧୁର ପରସରେ ଏକ ହୋଇଯାଏ ଦୁଇଟି ଆତ୍ମା। ଏ ଘରର ଅଲିଅଳି ଝିଅ, ସେ ଘରେ ହୋଇଯାଏ ସୁନା ନାକି ନୂଆ ବୋହୂ। ଗୋଟିଏ ଘର ଶୂନ୍ୟ କରି ଅନ୍ୟ ଗୋଟିଏ ଘରକୁ ପୂର୍ଣ୍ଣ କରିବାର ସ୍ୱପ୍ନରେ ବିଭୋର ଥାଏ ତାର ମନ। ସ୍ୱାମୀ, ଶାଶୁ, ଶ୍ୱଶୁର, ଦିଅର, ନଣନ୍ଦ, ପୁତୁରା, ଝିଆରୀ ଆଉ ଯା ସମସ୍ତଙ୍କର ମନ ନେଇ ଘରକୁ ସ୍ୱର୍ଗ ପରି ସୁନ୍ଦର କରିବାକୁ ଚେଷ୍ଟା କରେ। ସେ ତାର କୋମଳ ହାତର ନରମ ଛୁଆଁରେ ହସି ଉଠେ ତାର ନୂଆ ସଂସାର। ସେ ହୁଏ ସମସ୍ତଙ୍କର ଅତି ଆଦରର, ଅତି ଆପଣାର ନୂଆ ବୋହୂ।
ରହିଲା ସାକ୍ଷୀ ହୋମୋନିଆ ରହିଲା ସାକ୍ଷୀ, ବେଦୀରୁ ସବାରି ଯାଏ ଏଇ ବାଟ ରହିଲା ସାକ୍ଷୀ। ଯେଉଁ ହାତ ଦିନେ ବଡ଼ କରିଥିଲି ହସ ଦେଇଠେ ଲୁହ ପୋଛୁଥିଲି, ସେ ହାତରେ ଦଉଛି ଟେକି ଶାଶୁ ଘରକୁ ଜାଲ ହସି, ସେଇ ହାତରେ ଦଉଛି ଟେକି ଶାଶୁ ଘରକୁ ଜାଲ ହସି। ବେଦୀ ରହିଲା ସାକ୍ଷୀ ହୋମୋନିଆ ରହିଲା ସାକ୍ଷୀ। ବସରର ଦିନ ଗଲା ସରି ନୂଆ ଦୁନିଆକୁ ବାନ୍ଧିଲୁ ତୁ ଡୋରି, ବସରର ଦିନ ଗଲା ସରି ନୂଆ ଦୁନିଆକୁ ବାନ୍ଧିଲୁ ତୁ ଡୋରି। କେଶବାରି ତୋତେ ନେଇ ଯିବ ଦୂରେ, ଭରି ଦେଇଲୁ ହ ଏଇ ମୋ ଆଖିରେ, ଆମ ଗାନ ଯିବୁ ଯେବେ ଡେଇ ପଛ କଥା ସବୁ ଦବୁ ତୁ ଭୁଲାଇ। ତତେ ଝୁରିବ ବୋର ଆଖି କିଏ ବାନ୍ଧିବ ଭାଇକୁ ରାକ୍ଷୀ, ତତେ ଝୁରିବ ବୋର ଆଖି କିଏ ବାନ୍ଧିବ ଭାଇକୁ ରାକ୍ଷୀ। ବେଦୀ ରହିଲା ସାକ୍ଷୀ ହୋମୋନିଆ ରହିଲା ସାକ୍ଷୀ। ଜନ୍ମ ତ ପର ଘର ପାଇଁ ସେ ଘରକୁ ଝିଅ ନିଜର ମଣିବୁ, ନିଜ ହାତେ ନିଜେ ସରଗ ଗଢ଼ିବୁ, ଦୁଃଖକୁ ବାନ୍ଧିବୁ କ'ଣ ତ କାନିରେ, ସୁଖକୁ ବାଣ୍ଟିବୁ ସାରା ପରିବାରେ ତୋ ସିନ୍ଦୁର ରହିଲା ସାକ୍ଷୀ, ଆମ ମହତ ରଖିବୁ ଟେକି। ତୋ ସିନ୍ଦୁର ରହିଲା ସାକ୍ଷୀ, ଆମ ମହତ ରଖିବୁ ଟେକି। ତତେ ଝୁରିବ ବୋର ଆଖି, କିଏ ବାନ୍ଧିବ ଭାଇକୁ ରାକ୍ଷୀ। ଜଗା କାଳିଆ ରହିଲା ସାକ୍ଷୀ, ଶାଶୁ ଘରକୁ ଯାଲ ହସି।